આકાશવાણી. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ଅଷ୍ଟ୍ରେଲିଆ ଆତଙ୍କବାଦୀ ଘଟଣାକୁ ଦୃଢ଼ ନିନ୍ଦା କଲେ ପ୍ରଧାନମନ୍ତ୍ରୀ, କହିଲେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରେ ଭାରତ. ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ଆସନ୍ତାକାଲିଠାରୁ ଯିବେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି. ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ନୀତିନ ନବୀନ. ଏବଂ 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନକୁ 90 ରନ୍ରେ ପରାସ୍ତ କରି ଭାରତ ବିଜୟୀ. ଅଷ୍ଟ୍ରେଲିଆରେ ସିଡ୍ନୀର ବୋଣ୍ଡି ବିଚ୍ଠାରେ ଆଜି ସକାଳେ ଖ୍ରୀଷ୍ଟୀୟ ଛୁଟିଦିନ ପାଳନ ସମୟରେ ଏକ ବନ୍ଧୁକଧାରୀଙ୍କ ଗୁଳିଚାଳନାରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣ ଆହତ ହୋଇଛନ୍ତି. ନ୍ୟୁ ସାଉଥ୍ ୱେଲ୍ସ ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣା ସହ ସମ୍ପୃକ୍ତ 2 ଜଣଙ୍କୁ ପୁଲିସ୍ ହେପାଜତକୁ ନେଇଛି. ମୃତକଙ୍କ ମଧ୍ୟରେ ଜଣେ ବନ୍ଧୁକଧାରୀ ମଧ୍ୟ ଥିବା ଗଣମାଧ୍ୟମ ରିପୋର୍ଟ ଜଣାପଡ଼ିଛି. ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବାନିଜ୍ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଭାବେ ବର୍ଣ୍ଣନା କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଃଖଦ ଗୁଳିଚାଳନା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି. ଖ୍ରୀଷ୍ଟୀୟ ପର୍ବର ପ୍ରଥମ ଦିନକୁ ଜନସାଧାରଣ ଉତ୍ସାହର ସହ ପାଳନ କରୁଥିବା ସମୟରେ ଏପରି ଅମାନୁଷିକ ଘଟଣା ଘଟିଥିଲା. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି. ଏହି ଦୁଃଖଦ ସମୟରେ ଅଷ୍ଟ୍ରେଲିଆବାସୀଙ୍କ ପାଇଁ ଭାରତ ଦୃଢ଼ତାର ସହ ଠିଆ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ସନ୍ତାସବାଦ ପ୍ରତି ଭାରତ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରେ ଏବଂ ସନ୍ତାସବାଦର ସମସ୍ତ କାର୍ଯ୍ୟକଳାପ ବିରୋଧରେ ସଂଗ୍ରାମ ଲାଗି ସମର୍ଥନ ଜଣାଇଥାଏ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ଏହି ସନ୍ତାସବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି. ଇସ୍ରାଏଲ୍ ବୈଦେଶିକ ମନ୍ତ୍ରୀ ଗିଡିଓନ୍ ସାର୍ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ଯିବେ. କିଙ୍ଗ୍ ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏବଂ ମଙ୍ଗଳବାର ଜୋର୍ଡାନ ଗସ୍ତ କରିବେ. ଭାରତ ଏବଂ ଜୋର୍ଡାନ ମଧ୍ୟରେ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ ଉପଲକ୍ଷେ ଶ୍ରୀ ମୋଦିଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି. ଏହାପରେ ଶ୍ରୀ ମୋଦି ବୁଧବାର ପର୍ଯ୍ୟନ୍ତ ଇଥିଓପିଆ ଗସ୍ତ କରିବେ. ଏହି ଗସ୍ତ ଭାରତ ଦକ୍ଷିଣ ଆଫ୍ରିକା ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି. ଗସ୍ତର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁବାର ପର୍ଯ୍ୟନ୍ତ ଓମାନ ଗସ୍ତରେ ଯିବେ. ଉଭୟ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କ ଏବଂ ଲୋକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏହି ଗସ୍ତ ଅବସରରେ ଭାରତ ଏବଂ ଓମାନ ମଧ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି. ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଏ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି. ନୂଆଦିଲ୍ଲୀରେ ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶକ୍ତି ସଂରକ୍ଷଣ ବର୍ତ୍ତମାନ ସମୟରେ ବିକଳ୍ପ ନୁହେଁ ବରଂ ଆବଶ୍ୟକତା. ସଞ୍ଚିତ ପ୍ରତ୍ୟେକ ୟୁନିଟ୍ ଶକ୍ତି ପ୍ରକୃତି ପ୍ରତି ଦାୟିତ୍ୱବୋଧକୁ ପ୍ରତିଫଳନ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଯତ୍ନ ଏବଂ ସମ୍ବେଦନଶୀଳତା ପ୍ରଦର୍ଶନ କରେ ବୋଲି ରାଷ୍ଟ୍ରପତି କହିଛନ୍ତି. ଶକ୍ତି ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପୂରଣ କରିସାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ସେ କହିଛନ୍ତି, ଶକ୍ତି ଦକ୍ଷତା ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା. ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର 2025 ଏବଂ ଶକ୍ତି ସଂରକ୍ଷଣ ଆଧାରିତ ଜାତୀୟ ଚିତ୍ରକଳା ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି. କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ଏବଂ ଜାତୀୟ ଚିତ୍ରକଳା ପ୍ରତିଯୋଗିତାର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ଏହି ପ୍ରତିଯୋଗିତାରେ ଦେଶର 1,10,000 ଉର୍ଦ୍ଧ୍ୱ ବିଦ୍ୟାଳୟର 83,00,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ସେ କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଭାରତୀୟ ଜନତା ପାର୍ଟି ବିଜେପି ସଂସଦୀୟ ବୋର୍ଡ ଦଳର ବରିଷ୍ଠ ନେତା ନୀତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଶ୍ରୀ ନବୀନ ବିହାର ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଶ୍ରୀ ନବୀନ ଦଳ ପାଇଁ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ସାଂଗଠନିକ ଅଭିଜ୍ଞତା ରହିଛି ଏବଂ ବିହାରର ବିଧାୟକ ଓ ମନ୍ତ୍ରୀ ଭାବେ ସୁନାମ ରହିଛି। ଶ୍ରୀ ନବୀନଙ୍କ କାର୍ଯ୍ୟଦକ୍ଷତା ଏବଂ ଉତ୍ସର୍ଗୀକୃତ ମନୋଭାବ ଆଗାମୀ ଦିନରେ ଦଳକୁ ଦୃଢ଼ୀଭୂତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଅର୍ଥରାଷ୍ଟ୍ରମନ୍ତ୍ରୀ ତଥା 7 ଥର ସାଂସଦ ହୋଇଥିବା ପଙ୍କଜ ଚୌଧୁରୀ ଉତ୍ତରପ୍ରଦେଶ ବିଜେପି ଶାଖାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲ ଆଜି ଲକ୍ଷ୍ନୌଠାରେ ସରକାରୀ ଭାବେ ଏହା ଘୋଷଣା କରିଛନ୍ତି। ରାଜ୍ୟ ବିଜେପି ସଭାପତି ଥିବା ଚୌଧୁରୀ ଭୂପେନ୍ଦ୍ର ଔପଚାରିକ ଭାବେ ପଙ୍କଜ ଚୌଧୁରୀଙ୍କୁ ବିଜେପି ପତାକା ଦେଇ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ମହାରାଜଗଞ୍ଜରୁ ଶ୍ରୀ ଚୌଧୁରୀ 7 ଥର ସାଂସଦ ଭାବେ ନିର୍ବାଚିତ ହୋଇ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଲାଗି ନିଜର ବ୍ୟକ୍ତିତ୍ୱ ପରିପ୍ରକାଶ କରିଛନ୍ତି। ରାଜ୍ୟ ବିଜେପି ସଭାପତି ଉତ୍ତରପ୍ରଦେଶର ଜାତୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ବରିଷ୍ଠ ବିଜେପି ନେତା ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ, ବ୍ରଜେଶ ପାଠକ, କେଶବ ପ୍ରସାଦ ମୌର୍ଯ୍ୟ, ଭୂପେନ୍ଦ୍ର ଚୌଧୁରୀ, ସ୍ମୃତି ଇରାନୀ ପ୍ରମୁଖ 120 ଜଣ ନୂତନ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୋନୟନରେ ଜାତୀୟ ପରିଷଦ ସଦସ୍ୟଙ୍କ ପ୍ରମୁଖ ଭୂମିକା ରହିଥାଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ରାଜ୍ୟ ବିଜେପି ଶାଖାର ନୂତନ ସଭାପତି ଭାବେ ନିର୍ବାଚିତ ପଙ୍କଜ ଚୌଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସିଂ ଦୀର୍ଘ ବର୍ଷ ଧରି ଶ୍ରୀ ଚୌଧୁରୀ ସାଂସଦ ଭାବେ 7 ଥର ନିର୍ବାଚିତ ହେବା ସହ ଦଳ ପାଇଁ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ରାଜା ପେରୁମ୍ବି ଡୁଗୁ ମୁଥାରାୟାର ଦ୍ୱିତୀୟ ସୁଭାରାନ ମାରାନଙ୍କ ସମ୍ମାନାର୍ଥେ ଆଜି ନୂଆଦିଲ୍ଲୀରେ ଏକ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ତାମିଲ ସଂସ୍କୃତି ଏବଂ ଭାଷାକୁ ସରକାରଙ୍କ ନିରନ୍ତର ସମର୍ଥନକୁ ପ୍ରଶଂସା କରିଛନ୍ତି। ସେ କାଶୀ ତାମିଲ ସଙ୍ଗମ ଭଳି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସେହିଭଳି ତାମିଲ ରାଜା ନେତା ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମାନ୍ୟତା ଏବଂ ସମ୍ମାନକୁ ପ୍ରଶଂସା କରିଥିଲେ। ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ପ୍ରଥମ ଥର ଲାଗି ଆଜି ଥାଇଲାଣ୍ଡର ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘଟଣାର ଦୃଢ଼ ନିନ୍ଦା କରାଯିବା ସହ ଏହା ଅମାନବୀୟ କାର୍ଯ୍ୟ ବୋଲି କୁହାଯାଇଛି। କାମ୍ବୋଡ଼ିଆ ପକ୍ଷରୁ ଜାଣିଶୁଣି ଥାଇଲାଣ୍ଡର ଜନବସତି ଅଞ୍ଚଳକୁ ଲକ୍ଷ୍ୟ କରି ବାରମ୍ବାର ଗୁଳିଚାଳନା କରାଯାଉଥିବା ଅଭିଯୋଗ କରାଯାଇଛି। ଥାଇଲାଣ୍ଡ ସେନା ପକ୍ଷରୁ ତ୍ରାଟ୍ ପ୍ରଦେଶର କେତେକ ସୀମାନ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରିବା ସହ ପଡ଼ୋଶୀ ବାଂଲାଦେଶର ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ନୂଆଦିଲ୍ଲୀ ସମର୍ଥନ କରେ ବୋଲି ପ୍ରକାଶ କରିଛି। ବାଂଲାଦେଶ ବିରୋଧୀ କାର୍ଯ୍ୟ ପାଇଁ ଭାରତୀୟ ଅଞ୍ଚଳ ଆଦୌ ବ୍ୟବହାର କରାଯାଇ ନାହିଁ ବୋଲି ନୂଆଦିଲ୍ଲୀ କହିଛି। ବାଂଲାଦେଶରେ ମୁକ୍ତ ନିର୍ବାଚନ ପାଇଁ ଆଭ୍ୟନ୍ତରୀଣ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ଭାରତ ଆଶା କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ 2025 ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 90 ରନ୍ରେ ପରାସ୍ତ କରି ବିଜୟୀ ହୋଇଛି। ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଆଜି ଚାଲିଥିବା ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି 46 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 240 ରନ୍ ସଂଗ୍ରହ କରିଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 49 ଓଭରରେ ସୀମିତ ରଖାଯାଇଥିଲା। ଭାରତ ପକ୍ଷରୁ ଆରୋନ୍ ଜର୍ଜ 85, କନିଷ୍କ ଚୌହାନ 46, ଅଧିନାୟକ ଆୟୁଷ ମାହାତ୍ରେ 38 ରନ୍ ସଂଗ୍ରହ କରିଥିଲେ। ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଆଜି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ 2020 ସିରିଜ୍ର ତୃତୀୟ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଦକ୍ଷିଣ ଆଫ୍ରିକା 3 ଓଭରରେ 2 ୱିକେଟ୍ ବିନିମୟରେ 7 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅଷ୍ଟ୍ରେଲିଆ ଆତଙ୍କବାଦୀ ଘଟଣାକୁ ଦୃଢ଼ ନିନ୍ଦା କଲେ ପ୍ରଧାନମନ୍ତ୍ରୀ, କହିଲେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରେ ଭାରତ। ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ଆସନ୍ତାକାଲିଠାରୁ ଯିବେ ପ୍ରଧାନମନ୍ତ୍ରୀ ଏବଂ 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନକୁ 90 ରନ୍ରେ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।